ତତେ କେତେ ଥର ମନା କରିଛି, ସେ ପିଲା ଆମ ଷ୍ଟାଟସର ନୁହଁ। କେବେ ହେଲେ ମୋ ବିଷୟରେ କି ଆମ ଫ୍ୟାମିଲିର ରେପୁଟେସନ କଥା ଭାବିଛୁ?
ଭାଇ ସେ ବହୁତ ଭଲ, ତା ସହିତ ଥରେ ତା ଦେଖା ହୁଅ।
ଆଜିଠୁ ତୋର କଲେଜ ଯିବା ବନ୍ଦ, ଭଲ ହବ ସେ ପିଲାକୁ ତୁ ସବୁଦିନ ପାଇଁ ଭୁଲି ଯା।
ହାତରେ ରଖି ହାତ ତୁମର ତୋ ସାଥେ କଟିବ ଜୀବନ ମୋର। ଯେବେ ହେଇଥିଲା ତୋ ସାଥେ ମୋର ଦେଖା, ସେବେ ଠାରୁ ତୁ ଲାଗିଲୁ ମୋତେ ଅଲଗା।
ଯେବେ ହେଇଥିଲା ତୋ ସାଥେ ମୋର ଦେଖା, ସେବେ ଠାରୁ ତୁ ଲାଗିଲୁ ମୋତେ
ମହୁମାଛି ଯେତିକି ଭଲ ପାଏ ଫୁଲକୁ, ତତେ ମୁଁ ପାଉଛି ସେତିକି ଭଲ।
ତୋ ସାଥି ଭାଗ୍ୟରେ ଶୁଝି ମୋର ସରିଛି, ତୋଠାରୁ ଅଧିକ ପାଏ ମୁଁ ଭଲ।
କଥା ଦେ ତୁ ମୋତେ ଦେଖି ଛାଡ଼ିବୁନି ତୁ ମୋ ହାତ ଯେମିତି, ମୋ ହୃଦୟ ଘରେ ଖାଲି ତୋ ନା ଲେଖା। ଯେବେ ହେଇଥିଲା ତୋ ସାଥେ ମୋର ଦେଖା, ସେବେ ଠାରୁ ତୁ ଲାଗିଲୁ ମୋତେ
ଅଲଗା।
ସିନ୍ଦୁର ମୁଁ ଦେଇନି ଜୀବନ ମୁଁ ଦେଇଛି, ତୁ ଥିଲେ ସବୁ ଅଛି ତୋ ବିନା ମୁଁ
ଅନ୍ଧାର।
ଆରେ ସେପଟେ ଚେକ୍ କଲ ତ ସବୁ ଠିକ ଅଛି? ଆରେ ସାର୍ ଆସିଛନ୍ତି, ସାର୍ ସାର୍ ଆପଣ ଆସିଛନ୍ତି, କିଛି ଅସୁବିଧା ହେଇଛି?
ନାଇଁ ନାଇଁ ମୁଁ ଚେକ୍ କରୁଥିଲି, କ'ଣ କାମ ଚାଲୁଛି?
ସାର୍ ବାବୁ ତ ଫୋନ୍ କରି କହିଥିଲେ ଆସିବେ ବୋଲି, ଏଇ ତ ବାବୁ ଆସିଲେଣି।
ବୁଝିଲ ପାଗ ବହୁତ ବଢ଼ିଆ ଦେଇଛି। ଆରେ କ'ଣ ହେଇଛି ଦହିଷ କ'ଣ ପାଇଁ?
ସାର୍ ଜଣେ ବାବୁ ଆସିଛନ୍ତି।
କିଏ ବାବୁ, କେତେବେଳେ ଆସିଲେ?
ଆପଣଙ୍କୁ ବି ଖୋଜୁଥିଲେ।
ବାବୁ ହଉ ତୁ ଯା, ଆସିଲ ଦେଖିବା କିଏ ଆସିଛନ୍ତି।
ସବୁ ଗଭର୍ଣ୍ଣମେଣ୍ଟ ଗାଇଡ଼ଲାଇନ୍ କରି କାମ ହେଉଛି ତ?
ଭାଇ
ହଁ ହଁ ହେଲା, ଭଲ ଅଛୁ? ହଉ, ଭଲ ରହ।